ଶିଳା ଚଳାକୁ ବଢ଼ା ଯାଇଥିଲ କି ବଡ଼ ଦେଉଳକୁ ବୁଲି ଯାଇଥିଲ କି କରୁଥିଲେ ମୋ କାନା ହଟିଆ କାଳିଆ ସୁନା କି କରୁଥିଲେ ମୋ କାନା ହଟିଆ କାଳିଆ ସୁନା ମୋ କଥା କି ତୁମ ଠାରୁ ବୁଝୁଥିଲେ କି ମୁଁ କେମିତି ଅଛି ବୋଲି ପଚାରୁଥିଲେ କି ମୋ ପ୍ରଭୁ ମୁଁ କେମିତି ଅଛି ବୋଲି ପଚାରୁଥିଲେ କି ନୀଳା ଚଳକୁ ବଢ଼ା ଯାଇଥିଲ କି ବଡ଼ ଦେଉଳକୁ ବୁଲି ଯାଇଥିଲ କି ଛପନ ଭୋଗେ ଶିବାନନ୍ଦୀ ଘୋଷେ ଯାଉଥିଲେ ବସି ଭାଇ ଭଉଣୀଙ୍କ ସଙ୍ଗେ ଲକ୍ଷ୍ମୀ କୋଳେ କିବା ବସିଥିଲେ ଭକତ ମେଳେ କି ନାଚୁଥିଲେ କିବା ବଡ଼ ଦାଣ୍ଡେ ଖେଳୁଥିଲେ ଲକ୍ଷ୍ମୀ କୋଳେ କିବା ଭକତଙ୍କ ମେଳେ କିବା ନୀଳ ଚକ୍ର ଚୂଡ଼େ ନାଟ ମଣ୍ଡପେ କୀର୍ତ୍ତି ଭଙ୍ଗୀ ଛନ୍ଦରେ ଥିଲେ ଦେବଦାସୀ ମେଳେ ମୋ ପ୍ରଭୁ ଥିଲେ ଦେବଦାସୀ ମେଳେ କହ ସତ କରି କହଲ ଅବଢ଼ା କହ 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 ସତ କରି କହଲ ଅବଢ଼ା କହ ମୋତେ ସେବେଳେ ଖୋଜୁଥିଲେ କି ରଙ୍ଗ ଘରେ ହସୁଥିଲେ କିଛି ସେ କଥା କହୁଥିଲେ କି ଲୋ ମୁଁ କେମିତି ଅଛି ବୋଲି ପଚାରୁଥିଲେ କି ମୋ ପ୍ରଭୁ କେମିତି ଅଛି ବୋଲି ପଚାରୁଥିଲେ କି ନୀଳା ଚଳକୁ ବଢ଼ା ଯାଇଥିଲ କି ବଡ଼ ଦେଉଳକୁ ବୁଲି ଯାଇଥିଲ କି ରାଇକିଶୋରୀଙ୍କି ଧରି ଚନ୍ଦନ ଜାତରେ ନରେନ୍ଦ୍ରକୁ କିବା ଯାଇଥିଲେ ଚାପ ଖେଳି ଝୁଲଣ ଦୋଳିରେ ଝୁଲୁଥିଲେ କିବା ରାଇକିଶୋରୀଙ୍କି ଧରି ଚନ୍ଦନ ଜାତରେ ନରେନ୍ଦ୍ରକୁ କିବା ଯାଇଥିଲେ ଚାପ ଖେଳି ଭାବ ବିନୋଦିଆ ବୁଲୁଥିଲେ ଭକତ ମେଳେ କି ନାଚୁଥିଲେ ଭାବ ବିନୋଦିଆ ଭୁଲୁଥିଲେ କିବା ନୀଳାଚଳ ଉପବନେ ମୁଁ ପରା ତାଙ୍କର ସେ ପରା ମୋହର ଝୁରେ ଶୟନ ସ୍ୱପ୍ନେ ମୁଁ ତାଙ୍କୁ ଝୁରେ ଶୟନ ସ୍ୱପ୍ନେ କହ ସତ କରି କହଲ ଅବଢ଼ା କହ 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 ସତ କରି କହଲ ଅବଢ଼ା କହ ମୋତେ ଯିବାକୁ କହିଛନ୍ତି କି ତାଙ୍କ ମୁହଁଟି ମନେ ପଡ଼ୁଛି ତାଙ୍କ ପ୍ରୀତି କି ଝୁରି ମରୁଛି ଲୋ ମୁଁ କେମିତି ଅଛି ବୋଲି ପଚାରୁଥିଲେ କି ମୋ ପ୍ରଭୁ ମୁଁ କେମିତି ଅଛି ବୋଲି ପଚାରୁଥିଲେ କି ନୀଳା ଚଳକୁ ବଢ଼ା ଯାଇଥିଲ କି ବଡ଼ ଦେଉଳକୁ ଭୁଲି ଯାଇଥିଲ କି ହଟିଆ କାଳିଆ ସୁନା କି କରୁଥିଲେ ମୋ କାନା ହଟିଆ କାଳିଆ ସୁନା ମୋ କଥା କି ତୁମ ଠାରୁ ବୁଝୁଥିଲେ କି ମୁଁ କେମିତି ଅଛି ବୋଲି ପଚାରୁଥିଲେ କି ମୋ ପ୍ରଭୁ, ମୁଁ କେମିତି ଅଛି ବୋଲି ପଚାରୁଥିଲେ କି ମୋ ପ୍ରଭୁ, ମୁଁ କେମିତି ଅଛି ବୋଲି ପଚାରୁଥିଲେ କି ମୋ ପ୍ରଭୁ, ମୁଁ କେମିତି ଅଛି ବୋଲି ପଚାରୁଥିଲେ କି।